ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ୟୁଜିସି ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଗସ୍ତ କରିବେ। ଗସ୍ତକାଳରେ ରାଷ୍ଟ୍ରପତି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚିତାବାଘଙ୍କ ଯତ୍ନ ନେଉଥିବା ସହଯୋଗୀ ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ ହେବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ 2026କୁ ବିଶ୍ୱସ୍ତରରେ ସଫଳ ଭାବେ ପାଳନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଦେଶର ବିଭିନ୍ନ ବର୍ଗର ଜନସାଧାରଣ ଯୋଗାଭ୍ୟାସରେ ଭାଗ ନେଇଥିଲେ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଶେଷ କରିବା ଏବଂ ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୂର୍ଣ୍ଣ ରୂପ ଦେବା ଉଦ୍ଦେଶ୍ୟରେ ଗତକାଲିଠାରୁ ସ୍ୱିଜରଲ୍ୟାଣ୍ଡର ବର୍ଜେନ୍ଷ୍ଟକ୍ଠାରେ ଆମେରିକା ଏବଂ ଇରାନ ପ୍ରତିନିଧିମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବେଳେ ଇରାନର ବାଚସ୍କତି ମହମ୍ମଦ ବାଘେର ଘାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରଗଛି ଇରାନୀ ପ୍ରତିନିଧି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଲୋଚନାରେ କତାର ଏବଂ ପାକିସ୍ତାନ ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି। ବୈଠକ ପୂର୍ବରୁ ତେହେରାନ ଇସ୍ରାଏଲ୍ର ଲେବାନନ ଉପରେ ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖାଯାଇଥିବା କହିଥିବାବେଳେ ଆମେରିକା ସମସ୍ତଙ୍କ ପାଇଁ ଏହି ପ୍ରଣାଳୀ ମୁକ୍ତ ରହିଥିବା ଦାବି କରିଥିଲା। ଉଭୟ ଦେଶ ମଧ୍ୟରେ ଗତ ସପ୍ତାହରେ 14 ବୁଝାମଣାର ପ୍ରମୁଖ ସର୍ତ୍ତ ମଧ୍ୟରେ ଲେବାନନ ଉପରେ ଆକ୍ରମଣ ବନ୍ଦ କରିବା ପ୍ରସ୍ତାବ ରହିଥିଲା। ଆମେରିକା ଉପରାଷ୍ଟ୍ରପତି ଇରାନର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରି ଆଣବିକ କାର୍ଯ୍ୟକ୍ରମ, ଆଞ୍ଚଳିକ ସ୍ଥିରତା ଏବଂ ହର୍ମୁଜ୍ ପ୍ରଣାଳୀ ମୁକ୍ତ ରଖିବା ନେଇ ଆଲୋଚନା କରିଥିଲେ। ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କହିଥିଲେ, ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଏକ ଐତିହାସିକ ଘଟଣା। ଗତକାଲିଠାରୁ ଆଲୋଚନା ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, ଯଦି ଇରାନ ତା କାର୍ଯ୍ୟକଳାପକୁ ବନ୍ଦ ନ ରଖେ ତେବେ ପୂର୍ବଭଳି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଇରାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି, କତାର ଅଧୀନରେ ଥିବା ଆମେରିକାର $6 ବିଲିୟନକୁ ଚୁକ୍ତି ଅନୁଯାୟୀ ଇରାନକୁ ପ୍ରଦାନ କରିବାକୁ ପଡ଼ିବ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆଜିଠାରୁ ୟୁଜିସି ନେଟ୍ ପରୀକ୍ଷା ଆୟୋଜନ କରାଯାଉଛି। କମ୍ପ୍ୟୁଟର ଆଧାରିତ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଚଳିତ ମାସ 30 ପର୍ଯ୍ୟନ୍ତ 2 ସିଫ୍ଟରେ ଅନୁଷ୍ଠିତ ହେବ। ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ନିମନ୍ତେ ଏହି ପରୀକ୍ଷା କରାଯାଉଛି। ଏନ୍ଟିଏ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଷୟରେ ଅବଗତ ହେବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହୋଇଥିବା ତ୍ରୁଟି ଓ ପୁନଃ ମୂଲ୍ୟାୟନ ଫଳାଫଳ ପ୍ରକାଶ କରିବା ଆରମ୍ଭ କରିଛି। ସିବିଏସ୍ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ଗତକାଲି 87% ଅଭିଯୋଗର ତଥ୍ୟ ଦିଆଯାଇଛି। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଆବେଦନକାରୀମାନେ results.digilocker.gov.in ପୋର୍ଟାଲରେ ଲଗ୍ଇନ୍ କରି ସେମାନଙ୍କର ଆବେଦନର ସ୍ଥିତି ଜାଣିପାରିବେ। ପ୍ରତ୍ୟେକଟି ଆବେଦନକୁ ସ୍ୱଚ୍ଛ ଢଙ୍ଗରେ ଯାଞ୍ଚ କରାଯାଉଥିବା ସିବିଏସ୍ଇ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ 62,42,00,000 ବ୍ୟାଙ୍କ ଠକେଇ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ସିବିଆଇ ପକ୍ଷରୁ କୁହାଯାଇଛି, ଇଣ୍ଡିଆନ୍ ବ୍ୟାଙ୍କର ମୁମ୍ବାଇସ୍ଥିତ ଶାଖାରେ ଠକେଇ ହୋଇଥିବା ନେଇ ଚଳିତ ମାସ 18 ତାରିଖରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହି ମାମଲାରେ ସିବିଆଇ ପକ୍ଷରୁ ମୁମ୍ବାଇସ୍ଥିତ ଏକ କମ୍ପାନୀ ଓ ତା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣ ଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକେଇ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026 ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ 15 ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-711-7177-233-1-4-8-1 ଏବଂ 2371-7106 ନମ୍ଘରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAir ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ଭାରତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 158 ରନ୍ ସ୍କୋର କରିଥିଲା। ସେଫାଳି ବର୍ମା ସର୍ବାଧିକ 31 ରନ୍ ସ୍କୋର କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା 5 ବଲ୍ ବାକି ଥାଇ 161 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଗତକାଲିର ମ୍ୟାଚ୍ରେ 200ତମ ଆନ୍ତର୍ଜାତିକ ଟି20 ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ମାନ୍ୟତା ହାସଲ କରିଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ଏଚ୍ର କେପ୍ ଭର୍ଦେ ଏବଂ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 2-2 ଅମୀମାଂସିତ ରହିଛି। ପୂର୍ବରୁ ଗ୍ରୁପ୍ ଜି'ର ଗତକାଲି କାଲିଫର୍ଣ୍ଣିଆରେ ଖେଳାଯାଇଥିବା ଇରାନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଗ୍ରୁପ୍ ଏଚ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ 4-0 ସାଉଦି ଆରବକୁ ପରାସ୍ତ କରିଛି। 2 ମ୍ୟାଚ୍ରୁ ସ୍ପେନ୍ 4 ପଏଣ୍ଟ ହାସଲ କରିଥିବା ବେଳେ ସାଉଦି ଆରବ ମାତ୍ର 1 ପଏଣ୍ଟ ହାସଲ କରିଛି। ଆଜି ଗ୍ରୁପ୍ ଜି'ରେ ନ୍ୟୁଜିଲାଣ୍ଡ ଓ ଇଜିପ୍ଟ ଏବଂ ଗ୍ରୁପ୍ ଜେ'ରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସାମ ଓ ମେଘାଳୟରେ ଅତିରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ୍ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି ୟୁଜିସି ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।